ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପ୍ରଭୁ ତୁମେ ମଣିଷକୁ ଏଡ଼େ ପ୍ରେମ କରିବାରୁ, ପ୍ରଭୁ ତୁମେ ମଣିଷକୁ ଏଡ଼େ ପ୍ରେମ କରିବାରୁ, ଏକମାତ୍ର ତନୟଙ୍କୁ ଏକମାତ୍ର ତନୟଙ୍କୁ ଦାନ କଲ ଜଗତକୁ, ଦାନ କଲ ଜଗତକୁ। ପ୍ରଭୁ ତୁମେ ମଣିଷକୁ ଏଡ଼େ ପ୍ରେମ କରିବାରୁ, ହାତେ ଗଢ଼ିଥିଲା କେଡ଼େ ସାରା ଗରି ସତେ, ଆପଣର ରୂପ ଦେଇ ତୁମ କଥା ଭୁଲି ଯାଇ ହଜି ଗଲା ପାପ ପଥେ, ସୟତନ ଦାସ ହୋଇ ପ୍ରେମେ ତୁମେ ପୁଣି ଭାବିଲ, ନ ଛାଡ଼ିବ ହଜିବାକୁ। ପ୍ରଭୁ ତୁମେ ମଣିଷକୁ ଏଡ଼େ ପ୍ରେମ କରିବାରୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶ ହେବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣଙ୍କର ସହଯୋଗ ତଥା ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ମଧ୍ୟ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ, ଆଉ ସେହି ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କର ସମସ୍ୟା ସମାଧାନ କରିବେ। ଆପଣ ମଧ୍ୟ ତାଙ୍କଠାରେ ବିଶ୍ୱାସରେ ସ୍ଥିର ରୁହନ୍ତୁ, ତାହେଲେ ସେ ଆପଣଙ୍କ ଜୀବନରେ ତାହାଙ୍କର ସେହି ଶକ୍ତିର କାର୍ଯ୍ୟ ସାଧନ କରିବେ। ଆପଣ ଆମ ନିକଟରୁ ଯେଉଁ ପୁସ୍ତକ ପାଇଅଛନ୍ତି ତାହା ଅଧ୍ୟୟନ କରନ୍ତୁ, ଆଉ ତହିଁରୁ କି ଶିକ୍ଷା ଗ୍ରହଣ କଲେ ତାହା ତୁରନ୍ତ ପତ୍ର ମାଧ୍ୟମରେ ଆମ ନିକଟକୁ ଲେଖି ଜଣାନ୍ତୁ। ଏଥିସହିତ ଯଦି ଆପଣଙ୍କ ମନରେ କୌଣସି ପ୍ରଶ୍ନ ଥାଏ, ତାହେଲେ ତାହା ଲେଖି ଜଣାଇଲେ ଆମେ ତହିଁର ଉତ୍ତର ପତ୍ର ମାଧ୍ୟମରେ ଆପଣଙ୍କ ନିକଟକୁ ଲେଖି ଜଣାଇବା ନିମନ୍ତେ ଚେଷ୍ଟା କରିବୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ଆମମାନଙ୍କର ଜୀବିତ ଈଶ୍ୱର, ଆମମାନଙ୍କର ପ୍ରତିଜ୍ଞାରେ ବିଶ୍ୱସ୍ତ ପରମେଶ୍ୱର, ତୁମର ଧନ୍ୟବାଦ କରୁଅଛୁ ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ସତ୍ୟତା ପାଇଁ, ତୁମର ବିଶ୍ୱସ୍ତତା ପାଇଁ। ପ୍ରଭୁ, ଆଜି ମଧ୍ୟ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ପ୍ରତ୍ୟେକ ଶ୍ରୋତାବନ୍ଧମାନଙ୍କ ହୃଦୟରେ କଥା କୁହ, ପ୍ରତ୍ୟେକଙ୍କୁ ତୁମରି ଶାନ୍ତି, ସାନ୍ତ୍ୱନା, ଆନନ୍ଦ ଦେଇ ତୁମରି ଅନନ୍ତ ଜୀବନର ପଥରେ କଢ଼ାଇ ନିଅ। ପ୍ରତ୍ୟେକ ଜୀବନରେ ତୁମର ଇଚ୍ଛା ଅଭିମତ ପ୍ରଭୁ ତୁମେ ସଫଳ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଦ୍ୱିତୀୟ କରନ୍ଥୀୟ ତିନି ପର୍ବର ପ୍ରଥମ ପଦରୁ ଆରମ୍ଭ କରି ଅଠର ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ଖ୍ରୀଷ୍ଟଙ୍କ ଗୌରବମୟ ପ୍ରଚାର କାର୍ଯ୍ୟରେ ଈଶ୍ୱରଙ୍କ ସାନ୍ତ୍ୱନା। ଗତ ପାଠରେ ଆମେ ଦେଖିଥିଲୁ ଜଣେ ପାପ କରିଥିବା ଉଦ୍ଧାରପ୍ରାପ୍ତ ଖ୍ରୀଷ୍ଟ ବିଶ୍ୱାସୀକୁ ସୁରକ୍ଷା କରିବାରେ ଈଶ୍ୱରଙ୍କ ସାନ୍ତ୍ୱନା। କିନ୍ତୁ ଏହି ତିନି ପର୍ବରେ ଆମେ ଦେଖିବାକୁ ଯିବା ଯେ ଖ୍ରୀଷ୍ଟଙ୍କ ଗୌରବମୟ ପ୍ରଚାର କାର୍ଯ୍ୟରେ ଈଶ୍ୱରଙ୍କ ସାନ୍ତ୍ୱନା। ଏଥିପୂର୍ବରୁ ପାଉଲ ପ୍ରଚାର କାର୍ଯ୍ୟର ବିଜୟ ଯାତ୍ରା ନେଇ ପ୍ରକାଶ କରିସାରିଛନ୍ତି, ଯାହାକି ଆମେ ଗତ ପାଠରେ ଅର୍ଥାତ୍ ଦୁଇ ପର୍ବରେ ଦେଖିସାରିଛୁ। ବର୍ତ୍ତମାନ ସେ ଏହି ତିନି ପର୍ବରେ ପ୍ରଚାର କାର୍ଯ୍ୟର ସ୍ୱୀକୃତି ନେଇ ପ୍ରକାଶ କରିବାକୁ ଯାଉଅଛନ୍ତି। ତିନି ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଆମ୍ଭେମାନେ କି ପୁନର୍ବାର ଆତ୍ମପ୍ରଶଂସା କରିବାକୁ ଆରମ୍ଭ କରୁଅଛୁ, କିମ୍ବା କାହାରି କାହାରି ପରି କ'ଣ ତୁମମାନଙ୍କ ନିକଟକୁ ବା ତୁମମାନଙ୍କ ନିକଟରୁ ଆମମାନଙ୍କର ପ୍ରଶଂସାପତ୍ର ଆବଶ୍ୟକ? ପାଉଲ ଏଠାରେ ପଚାରନ୍ତି, ମୁଁ କ'ଣ ମୋହର ନିଯୁକ୍ତିକର୍ତ୍ତାଙ୍କଠାରୁ ସ୍ୱୀକୃତିପତ୍ର ଆବଶ୍ୟକ କରେ କି? ମୁଁ ଯେ ଈଶ୍ୱରଙ୍କ ସେବକ ବା କାର୍ଯ୍ୟକାରୀ ଏହାକୁ ପ୍ରମାଣିତ କରିବା ପାଇଁ ଈଶ୍ୱରଙ୍କଠାରୁ ସ୍ୱୀକୃତିପତ୍ର ଆବଶ୍ୟକ କରେ କି? ପାଉଲ କହନ୍ତି, ନୁହେଁ, ମୁଁ ତାହା ପାଇବାକୁ ଚାହେଁ ନା। କିନ୍ତୁ ସେ କାହିଁକି ଚାହାନ୍ତି ନାହିଁ, ତହିଁର କାରଣ ମଧ୍ୟ ପ୍ରକାଶ କରନ୍ତି। ତିନି ପର୍ବର ଦୁଇ ଓ ତିନି ପଦରେ ଏହିପରି ଲେଖା ଅଛି, ତୁମେମାନେ ତ ଆମମାନଙ୍କ ହୃଦୟରେ ଲିଖିତ ଏବଂ ସମସ୍ତ ଲୋକଙ୍କ ଜ୍ଞାତ ଓ ପଠିତ ଆମମାନଙ୍କ ପତ୍ର ସ୍ୱରୂପ। ପୁଣି ତୁମେମାନେ ଯେ ଆମମାନଙ୍କ ସେବାରେ ଲିଖିତ ଖ୍ରୀଷ୍ଟଙ୍କ ପତ୍ର ସ୍ୱରୂପ, ଏହା ପ୍ରକାଶ ପାଉଅଛି, ତାହା କାଳିରେ ଲିଖିତ ନୁହେଁ, ମାତ୍ର ଜୀବନ୍ତ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଲିଖିତ, ପ୍ରସ୍ତର ଫଳକରେ ନୁହେଁ, ମାତ୍ର ମାଂସମୟ ହୃଦୟରୂପକ ଫଳକରେ। କୌଣସି ଫଳପ୍ରଦ ସେବା କାର୍ଯ୍ୟର ପ୍ରମାଣପତ୍ର ହେଉଛି ଏହା ଈଶ୍ୱରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ କି ନା, ଈଶ୍ୱର ତହିଁରେ ସନ୍ତୁଷ୍ଟ କି ନା। ପାଉଲ ସ୍ୱୀକୃତିପ୍ରାପ୍ତ ପତ୍ରଗୁଡ଼ିକ ପ୍ରଦାନ କରୁନାହାନ୍ତି, ସେହି ପ୍ରମାଣ ଏକ ପତ୍ରରେ ରହିଅଛି ଯାହାକି ମାଂସମୟ ହୃଦୟରୂପକ ଫଳ କରେ। ଆଜି ମଧ୍ୟ ଏହି ସୁସମାଚାର ରେଡିଓ ମାଧ୍ୟମରେ ପ୍ରସାରିତ ହେଉଅଛି ଓ ଅନେକ ଖ୍ରୀଷ୍ଟଙ୍କର ପରିଚୟ ପାଇ ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରୁଅଛନ୍ତି। ତାହା ହେଉଛି ଖ୍ରୀଷ୍ଟଙ୍କ ପତ୍ର। ପାଉଲ ସେହି କରିନ୍ଥୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ କହନ୍ତି, ତୁମେମାନେ ଆମମାନଙ୍କ ହୃଦୟରେ ଲିଖିତ ଏବଂ ସମସ୍ତ ଲୋକଙ୍କ ଜ୍ଞାତ ଓ ପଠିତ ଆମମାନଙ୍କ ପତ୍ର ସ୍ୱରୂପ, ଓ ଆମମାନଙ୍କ ସେବାରେ ଲିଖିତ ଖ୍ରୀଷ୍ଟଙ୍କ ପତ୍ର ସ୍ୱରୂପ। ତିନି ପର୍ବର ଚାରିପଦରେ ଲେଖା ଅଛି, ଆଉ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ଉପରେ ନିର୍ଭର ରଖି ଆମମାନଙ୍କର ଏହି ପ୍ରକାର ବିଶ୍ୱାସ ଅଛି। ବାସ୍ତବରେ ଏହା ଆମମାନଙ୍କ ମନରେ ଦୃଢ଼ ବିଶ୍ୱାସ ଜାତ କରାଏ, କାରଣ ଈଶ୍ୱରଙ୍କ ଉପରେ ନିର୍ଭର କରିବା ଅର୍ଥ ତାହାଙ୍କ ବାକ୍ୟରେ ବିଶ୍ୱାସ କରିବା, ଓ ତାହାଙ୍କ ବାକ୍ୟ କେବେ ହେଲେ ନିଷ୍ଫଳ ନୁହେଁ। ଈଶ୍ୱରଙ୍କ ବାକ୍ୟ ଯାହା ସବୁ ସାଧନ କରେ, ତଦ୍ୱାରା ତାହା ଈଶ୍ୱରଙ୍କ ବାକ୍ୟ ବୋଲି ପ୍ରମାଣିତ ହୁଏ। ଈଶ୍ୱରଙ୍କ ବାକ୍ୟ ହିଁ ବିଶ୍ୱାସୀର ହୃଦୟରେ କାର୍ଯ୍ୟ ସାଧନ କରେ। ସେଥିପାଇଁ ଗୀତ ସଂହିତା ଚଉତିରିଶ ପର୍ବର ଆଠ ପଦରେ ଲେଖା ଅଛି, ଆହେ ସଦାପ୍ରଭୁ ଯେ ମଙ୍ଗଳମୟ, ଏହା ଆସ୍ୱାଦନ କରି ଦେଖ, ଏହା ହିଁ ଆପଣଙ୍କ ପ୍ରତି ତାହାଙ୍କ ଆହ୍ୱାନ। ତିନି ପର୍ବର ପାଞ୍ଚ ପଦରେ ଲେଖା ଅଛି, ଆମ୍ଭେମାନେ ଯେ ନିଜଠାରୁ କିଛି ଉଦ୍ଭାବନ କରିବାକୁ ସମର୍ଥ ଏପରି ନୁହେଁ, ମାତ୍ର ଆମମାନଙ୍କର ସାମର୍ଥ୍ୟ ଈଶ୍ୱରଙ୍କଠାରୁ। ଆପଣ ଭାବୁଥିବେ ଯେ ପାଉଲ ଏଠାରେ ତାହାଙ୍କର ଦୁର୍ବଳତା ପ୍ରକାଶ କରୁଅଛନ୍ତି, ମାତ୍ର ତାହା ନୁହେଁ। କାରଣ ଏହି ଦ୍ୱିତୀୟ କରନ୍ଥୀୟ ବାର ପର୍ବର ଦଶ ପଦରେ ପାଉଲ ଏହିପରି କହନ୍ତି, କାରଣ ଯେତେବେଳେ ମୁଁ ଦୁର୍ବଳ ସେତେବେଳେ ମୁଁ ବଳବାନ, ଅର୍ଥାତ୍ ନିଜ ଶକ୍ତିରେ ନୁହେଁ, ମାତ୍ର ଖ୍ରୀଷ୍ଟଙ୍କ ଶକ୍ତିରେ। ଈଶ୍ୱର କୌଣସି ମହାନ ବିଷୟକୁ ଦେଖନ୍ତି ନାହିଁ, କିମ୍ବା ମହାନ ବ୍ୟକ୍ତିକୁ ଦେଖନ୍ତି ନାହିଁ। ଯଦି ତାହା ହୋଇଥାନ୍ତା, ତାହେଲେ ସେ ଆପଣଙ୍କୁ ବା ମୋତେ ବ୍ୟବହାର କରିପାରିନଥାନ୍ତେ। ଈଶ୍ୱର ଏହି ଜଗତର ଦୁର୍ବଳ ବିଷୟକୁ ମନୋନୀତ କରିଥାନ୍ତି ତାହାଙ୍କର ମହାନ କାର୍ଯ୍ୟ ସାଧନ କରିବା ନିମନ୍ତେ। ସେ ସାଧାରଣ ମନୁଷ୍ୟ ଦ୍ୱାରା ତାହାଙ୍କର ଅସାଧାରଣ କାର୍ଯ୍ୟ ସାଧନ କରିଥାନ୍ତି। ତାହାଙ୍କର ମହତ ଉଦ୍ଦେଶ୍ୟ ସାଧନ ନିମନ୍ତେ ସେ କ୍ଷୁଦ୍ର ବିଷୟକୁ ମଧ୍ୟ ମନୋନୀତ କରିଥାନ୍ତି, କାରଣ ଆମମାନଙ୍କର ସାମର୍ଥ୍ୟତା ଈଶ୍ୱରଙ୍କଠାରୁ ଆସେ। ଆସନ୍ତୁ ଏହାପରେ ପାଉଲ କିପରି ପୁରାତନ ଓ ନୂତନ ନିୟମ ମଧ୍ୟରେ ପାର୍ଥକ୍ୟତା ଦର୍ଶାଇଛନ୍ତି ତାହା ଲକ୍ଷ୍ୟ କରିବାକୁ ଯିବା। ତିନି ପର୍ବର ଛଅ ପଦରେ ଲେଖା ଅଛି, ସେ ତ ଆମମାନଙ୍କୁ ଅକ୍ଷରର ସେବକ କରିନାହାନ୍ତି, ମାତ୍ର ଆତ୍ମାଙ୍କ ଅର୍ଥାତ୍ ନୂତନ ନିୟମର ସେବକ ହେବାକୁ ସାମର୍ଥ୍ୟ ଦେଇଅଛନ୍ତି। କାରଣ ଅକ୍ଷର ମୃତ୍ୟୁଦାୟକ, ମାତ୍ର ଆତ୍ମା ଜୀବନଦାୟକ। ପାଉଲ ଏଠାରେ ପ୍ରକାରାନ୍ତରେ ପୁରାତନ ନିୟମ ଓ ନୂତନ ନିୟମ ମଧ୍ୟରେ ଏକ ପାର୍ଥକ୍ୟତା ଦର୍ଶାନ୍ତି। ପାଉଲ କହନ୍ତି, କାରଣ ଅକ୍ଷର ମୃତ୍ୟୁଦାୟକ, ମାତ୍ର ଆତ୍ମା ଜୀବନଦାୟକ। ପୁରାତନ ନିୟମରେ ବିଶେଷ କରି ବ୍ୟବସ୍ଥା ମଧ୍ୟରେ ଅକ୍ଷର ମୃତ୍ୟୁଦାୟକ, ସେ ବ୍ୟବସ୍ଥାର ଅକ୍ଷରଗୁଡ଼ିକ ଆମମାନଙ୍କୁ ଦୋଷୀକୃତ କରେ। ବ୍ୟବସ୍ଥା କହେ ଯେ ଆପଣ ଓ ମୁଁ ଆମମାନେ ପାପି, ମୋଷାଙ୍କ ବ୍ୟବସ୍ଥା ଜୀବନ ଦେଇପାରେ ନାହିଁ, ଏହା କେବଳ ପାପକୁ ଦେଖାଇ ଦିଏ ଓ ତହିଁର ପରିଣାମ କ'ଣ ତାହା ଦର୍ଶାଇ ଦିଏ। କାରଣ ଅକ୍ଷର ମୃତ୍ୟୁଦାୟକ, ଯେହେତୁ କୌଣସି ମନୁଷ୍ୟ ବ୍ୟବସ୍ଥା ପାଳନ କରିବା ଦ୍ୱାରା ଧାର୍ମିକ ଗଣିତ ହୋଇପାରିବ ନାହିଁ, କି ରକ୍ଷା ପାଇପାରିବ ନାହିଁ, କି ଉଦ୍ଧାର ପ୍ରାପ୍ତ ହୋଇପାରିବ ନାହିଁ। ତିନି ପର୍ବର 7-8 ପଦରେ ଲେଖା ଅଛି, ଆଉ ଯଦି ଅକ୍ଷରରେ ପ୍ରସ୍ତର ଉପରେ ଖୋଦିତ ମୃତ୍ୟୁଦାୟକ ବ୍ୟବସ୍ଥାର ସେବା କାର୍ଯ୍ୟ ଏପରି ଗୌରବରେ ପ୍ରକାଶିତ ହୋଇଥିଲା ଯେ ଇସ୍ରାଏଲ ସନ୍ତାନମାନେ ମୂଷାଙ୍କ ମୁଖର କ୍ଷଣସ୍ଥାୟୀ ତେଜ ସକାଶେ ତାହାଙ୍କ ମୁଖ ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁପାରିଲେ ନାହିଁ, ତେବେ ଆତ୍ମିକ ସେବା କାର୍ଯ୍ୟ କେତେ ଅଧିକ ଗୌରବଯୁକ୍ତ ନ ହେବ। ସେହି ପୁରାତନ ନିୟମ ବା ବ୍ୟବସ୍ଥା ମୃତ୍ୟୁର ବିଷୟକୁ ପ୍ରକାଶ କରେ। ଯେତେବେଳେ ଏହା ପ୍ରକାଶ କରେ ଯେ ଏହା ପ୍ରସ୍ତର ଉପରେ ଖୋଦିତ ହୋଇଥିଲା ଓ ଲେଖାଯାଇଥିଲା, ଆମେ ଜାଣୁ ଯେ ପାଉଲ ଏଠାରେ 10 ଆଜ୍ଞା ବିଷୟରେ ପ୍ରକାଶ କରନ୍ତି। ଏହା ଅତି ଚମତ୍କାର ଥିଲା, ଏହା ଈଶ୍ୱରଙ୍କ ଇଚ୍ଛାନୁମୋଦିତ ଥିଲା ଓ ଏହା ଅତି ଉତ୍ତମ ଥିଲା, ଯଦିଓ ଏହା ଦୋଷୀକୃତ କରେ। ବ୍ୟବସ୍ଥା ମଧ୍ୟରେ କୌଣସି ତ୍ରୁଟି ନାହିଁ, ମାତ୍ର ତ୍ରୁଟି ହେଉଛି ମନୁଷ୍ୟର। ଏହା ପ୍ରକାଶ କରେ ଯେ ମନୁଷ୍ୟ ହେଉଛି ପାପୀ, ତେଣୁକରି ଇସ୍ରାଏଲ ସନ୍ତାନମାନେ ମୋଷାଙ୍କ ମୁଖର କ୍ଷଣସ୍ଥାୟୀ ତେଜ ସକାଶେ ତାହାଙ୍କ ମୁଖ ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁପାରେ ନାହିଁ। ତେଣୁ ପାଉଲ ଏଠାରେ କହନ୍ତି, ଯଦି ସେହି ପୁରାତନ ନିୟମ ଏତେ ଗୌରବଯୁକ୍ତ ଥିଲା, ତାହେଲେ ନୂତନ ନିୟମ କେତେ ଅଧିକ ଗୌରବଯୁକ୍ତ। ତିନି ପର୍ବର 9 ପଦରେ ଏହିପରି ଲେଖା ଅଛି, କାରଣ ଯଦି ଦଡ଼ାଙ୍ଗିଆର ସେବା କାର୍ଯ୍ୟ ଗୌରବଯୁକ୍ତ, ତେବେ ଧାର୍ମିକତାର ସେବା କାର୍ଯ୍ୟ ବରଂ ଆହୁରି ଅଧିକ ଗୌରବଯୁକ୍ତ। ଏହି ଧାର୍ମିକତାର ସେବା କାର୍ଯ୍ୟ ଏପରି ଏକ ଧାର୍ମିକତା ଯାହାକି ଆମମାନଙ୍କର ଖ୍ରୀଷ୍ଟଙ୍କଠାରେ ଅଛି। ସେହି ଖ୍ରୀଷ୍ଟଙ୍କ ଧାର୍ମିକତା ଦ୍ୱାରା ଆମ୍ଭେମାନେ ଧାର୍ମିକ ବୋଲି ଗଣିତ ହୋଇଅଛୁ, ଏହା ହିଁ ଅଧିକ ଗୌରବଯୁକ୍ତ। କାରଣ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୁଏ, ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହୁଏ। ତିନି ପର୍ବର 10-11 ପଦରେ ଲେଖା ଅଛି, ଯେଣୁ ଯାହା ଗୌରବଯୁକ୍ତ ହୋଇଥିଲା ତାହା ସେଥିରୁ ଅତି ଅଧିକ ଗୌରବଯୁକ୍ତ ବିଷୟର ତୁଳନାରେ ଗୌରବବିହୀନ ହୋଇଅଛି। କାରଣ ଯଦି କ୍ଷଣସ୍ଥାୟୀ ବିଷୟ ଗୌରବଯୁକ୍ତ ହେଲା, ତେବେ ଚିରସ୍ଥାୟୀ ବିଷୟ ଆହୁରି ଅଧିକ ଗୌରବରେ ଅବସ୍ଥିତ। ଦେଖନ୍ତୁ ଲେଖା ଅଛି, କାରଣ ଯଦି କ୍ଷଣସ୍ଥାୟୀ ବିଷୟ ଗୌରବଯୁକ୍ତ ହେଲା, ଏହା ହେଉଛି ବ୍ୟବସ୍ଥା। ଲକ୍ଷ୍ୟ କରନ୍ତୁ, ଏହା ହେଉଛି କ୍ଷଣସ୍ଥାୟୀ, ତେବେ ଯେଉଁ ବିଷୟ ଚିରସ୍ଥାୟୀ ତାହା ଆହୁରି କେତେ ଅଧିକ ଗୌରବଯୁକ୍ତ। ଆଉ ସେହି ଚିରସ୍ଥାୟୀ ବିଷୟ ହେଉଛି ନୂତନ ନିୟମ। ପାଉଲ ଏଠାରେ ମୂଷାଙ୍କ ବ୍ୟବସ୍ଥା ଓ ବର୍ତ୍ତମାନର ଅନୁଗ୍ରହର ଯୁଗ ମଧ୍ୟରେ ଏକ ପାର୍ଥକ୍ୟତା ଦର୍ଶାନ୍ତି, କାରଣ ଅନୁଗ୍ରହରେ ଆମମାନେ ପରିତ୍ରାଣ ପ୍ରାପ୍ତ ହୋଇଅଛୁ। ନୂତନ ନିୟମ ଏହି ଅନୁଗ୍ରହର ବିଷୟକୁ ପ୍ରକାଶ କରେ, ଯାହାକି ଈଶ୍ୱର ଖ୍ରୀଷ୍ଟଙ୍କ ମାଧ୍ୟମରେ ଆଜି ସମଗ୍ର ମାନବଜାତି ପ୍ରତି ପ୍ରକାଶ କରିଅଛନ୍ତି। ତିନି ପର୍ବର 12-13 ପଦରେ ଲେଖା ଅଛି, ଅତେବ ଏହି ପ୍ରକାର ଭରସା ପ୍ରାପ୍ତ ହୋଇ ଆମ୍ଭେମାନେ ଅତି ସାହସିକ ଅଟୁ, ଆଉ ଇସ୍ରାଏଲ ସନ୍ତାନମାନେ ଯେପରି ସେହି କ୍ଷଣସ୍ଥାୟୀ ଗୌରବ ଲୋପ ପାଉଥିବା ଦୃଶ୍ୟ ପ୍ରତି ସ୍ଥିର ଦୃଷ୍ଟି ନ କରନ୍ତି, ସେଥିପାଇଁ ମୂଷା ଯେ ପ୍ରକାର ଆପଣା ମୁଖରେ ଆବରଣ ଦେଉଥିଲେ, ଆମ୍ଭେମାନେ ସେ ପ୍ରକାର କରୁନାହୁଁ। ପାଉଲଠାରେ ଏହି ଘଟଣା ମଧ୍ୟ ଦେଇ ପୁରାତନ ନିୟମର ଦୁଇଟି ଘଟଣା ସମ୍ପର୍କରେ ଆମମାନଙ୍କୁ ଅବଗତ କରାଇ ଦିଅନ୍ତି। ଆମେ ଜାଣି ରଖିବା ଉଚିତ ଯେ ବ୍ୟବସ୍ଥା ଦୁଇଥର ମୂଷାଙ୍କୁ ପ୍ରଦତ୍ତ ହୋଇଥିଲା, ଯାହାକି ଦଶ ଆଜ୍ଞା ଥିଲା। ମୂଷା ସେହି ସିନୟ ପର୍ବତ ଉପରକୁ ଯାଇ ପରମେଶ୍ୱରଙ୍କ ଦ୍ୱାରା ଦତ୍ତ ଓ ଲିଖିତ ସେହି ବ୍ୟବସ୍ଥାର ଦୁଇ ପ୍ରସ୍ତର ଫଳକ ପ୍ରାପ୍ତ ହୋଇଥିଲେ, ଯେଉଁ ବ୍ୟବସ୍ଥା ଅନୁଯାୟୀ ସେମାନେ ଜୀବନଯାପନ କରିବାକୁ ଥିଲା, ଉଦ୍ଧାର ପାଇବାକୁ ଥିଲା ଓ ବିଚାରିତ ହେବାକୁ ଥିଲା। ମାତ୍ର ମୂଷା ଯେତେବେଳେ ସେହି ସିନୟ ପର୍ବତ ଉପରେ ପରମେଶ୍ୱରଙ୍କ ସହିତରେ ଥିଲେ, ସେତେବେଳେ ଇସ୍ରାଏଲ ସନ୍ତାନଗଣ ସେହି ବ୍ୟବସ୍ଥା ମଧ୍ୟରୁ ଦୁଇଟିକୁ ଲଙ୍ଘନ କରିସାରିଥିଲେ, କାରଣ ସେହି ଦଶ ଆଜ୍ଞା ମଧ୍ୟରୁ ପ୍ରଥମ ଆଜ୍ଞାଟି ଥିଲା ଆମ୍ଭଙ୍କୁ ଛାଡ଼ି ଆଉ କାହାକୁ ଈଶ୍ୱର ବୋଲି ନ ମାନ, ଓ ଦ୍ୱିତୀୟ ଆଜ୍ଞାଟି ଥିଲା କାହାର କୌଣସି ପ୍ରତିମା ପୂଜା ନ କର। ଆଉ ଇସ୍ରାଏଲ ସନ୍ତାନଗଣ ସେହି ପର୍ବତ ଉପରୁ ମୂଷାଙ୍କର ଆସିବାର ବିଳମ୍ବ ହେବାର ଦେଖି ସେମାନେ ସୁବର୍ଣ୍ଣର ଏକ ଗୋବତ୍ସ ନିର୍ମାଣ କରି ତାହାକୁ ଈଶ୍ୱର ବୋଲି କହି ପୂଜା କଲେ। ମାତ୍ର ଏହି ବ୍ୟବସ୍ଥା ଲଙ୍ଘନ କରିବାର ପରିଣାମ ଅତି ଭୟଙ୍କର ଥିଲା, ଏହାର ଦଣ୍ଡ ମୃତ୍ୟୁ ଥିଲା। ତେଣୁ ମୂଷା ଯେତେବେଳେ ପର୍ବତ ଉପରୁ ଓହ୍ଲାଇ ଆସି ସେମାନଙ୍କର ଏହିପରି ବିଷୟ ଦୂରରୁ ରହି ଦେଖିଲେ, ସେତେବେଳେ ସେ ସେହି ବ୍ୟବସ୍ଥା ଫଳକକୁ ସେମାନଙ୍କ ମଧ୍ୟକୁ ଆଣିବା ନିମନ୍ତେ ଭୟ କଲେ, କାରଣ ଯଦି ସେ ତାହା ଶିବିର ମଧ୍ୟକୁ ଆଣିଥାନ୍ତେ ତାହେଲେ ସମଗ୍ର ଇସ୍ରାଏଲ ଜାତି ସେହି ସମୟରେ ହିଁ ଧ୍ୱଂସ ପାଇଯାଇଥାନ୍ତେ। ସେମାନେ ସେହି ବ୍ୟବସ୍ଥା ଲଙ୍ଘନ ହେତୁ ସେହି ମୁହୂର୍ତ୍ତରେ ବିଚାରିତ ହୋଇ ମୃତ୍ୟୁବରଣ କରିଥାନ୍ତେ। ତେଣୁ ମୂଷା ସେହିଠାରେ ହିଁ ସେହି ବ୍ୟବସ୍ଥାର ଦୁଇ ପ୍ରସ୍ତର ଫଳକକୁ କଚାଡ଼ି ଭାଙ୍ଗିଦେବା ପରେ ସେମାନଙ୍କ ମଧ୍ୟକୁ ଆସିଲେ। ଏହାପରେ ମୂଷା ଦ୍ୱିତୀୟବାର ସେହି ପର୍ବତ ଉପରକୁ ଯାଇ ଈଶ୍ୱରଙ୍କ ନିକଟରେ ଇସ୍ରାଏଲ ସନ୍ତାନଗଣ ତରଫରୁ ନିବେଦନ ପ୍ରାର୍ଥନା କଲେ, ଯେପରି ସେମାନେ ଈଶ୍ୱରଙ୍କ ଦ୍ୱାରା ବିଚାରିତ ନ ହୋଇ ରକ୍ଷା ପାଆନ୍ତି। ଆଉ ଈଶ୍ୱର ମଧ୍ୟ ମୂଷାଙ୍କର ଅନୁରୋଧ ହେତୁ ସେମାନଙ୍କୁ ଦ୍ୱିତୀୟବାର ସୁଯୋଗ ଦେଲେ ଓ ସେହି ବ୍ୟବସ୍ଥା ପୁନର୍ବାର ପ୍ରଦାନ କଲେ, ଓ ଏଥିସହିତ ମଧ୍ୟ ଦୟା ଓ ଅନୁଗ୍ରହ ପ୍ରଦାନ କଲେ। ଆଉ ତାହା ହେଉଛି ଯେ ସେମାନେ ଈଶ୍ୱରଙ୍କ ନିମନ୍ତେ ଏକ ସମାଗମ ତମ୍ବୁ ନିର୍ମାଣ କରି ତହିଁ ମଧ୍ୟରେ ବଳିଦାନ ପ୍ରଭୃତି ଉତ୍ସର୍ଗ କରି ଈଶ୍ୱରଙ୍କର ନିକଟବର୍ତ୍ତୀ ହେବେ, କାରଣ ମୂଷାଙ୍କ ବ୍ୟବସ୍ଥା ମଧ୍ୟରେ ମୁଖ୍ୟ ବିଷୟ ଥିଲା ସମାଗମ ତମ୍ବୁ ଓ ବଳିଦାନ ପଦ୍ଧତି, ଯାହାକି ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାର ମୁଖ୍ୟ ଉପାୟ। ତାହା ହେଉଛି ବିନା ରକ୍ତପାତରେ ପାପମୋଚନ ହୁଏ ନାହିଁ ଓ ପବିତ୍ରତା ବିନା ପ୍ରଭୁଙ୍କୁ ଦର୍ଶନ କରିହେବ ନାହିଁ। ଯେତେବେଳେ ମୂଷା ସେହି ପର୍ବତ ଉପରୁ ଓହ୍ଲାଇ ଆସିଲେ, ସେତେବେଳେ ତାହାଙ୍କ ହସ୍ତରେ ବ୍ୟବସ୍ଥାର ସେହି ଦୁଇ ପ୍ରସ୍ତର ଫଳକ ଥିଲା, ଯାହାକି ମୃତ୍ୟୁ ଓ ବିଚାରର ବିଷୟକୁ ପ୍ରକାଶ କରୁଥିଲା ଓ ମନୁଷ୍ୟଠାରୁ ଏକ ଧାର୍ମିକତା ଦାବି କରୁଥିଲା, ଯାହାକି ସେ ନିଜେ ସେହି ଧାର୍ମିକତା ସାଧନ କରିବା ନିମନ୍ତେ ଅସମର୍ଥ ଥିଲା। ମାତ୍ର ଏଥିସହିତ ଏକ ବଳିଦାନର ପଦ୍ଧତି ଥିଲା, ଯାହାକି ଈଶ୍ୱରଙ୍କ ଅନୁଗ୍ରହକୁ ପ୍ରକାଶ କଲା। ଏହା ସେହି ଅନୁଗ୍ରହ ଥିଲା ଯାହାକି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କୃଷୀୟ ମୃତ୍ୟୁ ଓ ପୁନରୁତ୍ଥାନରେ ସଫଳ ହେଲା, ତାହା ହିଁ ପ୍ରେରିତ ପାଉଲ ମଧ୍ୟ ଜାଣିବାକୁ ପାରିଥିଲେ। ପାଉଲ ବ୍ୟବସ୍ଥାର ଅଧୀନ ଥିଲେ ଓ ଜଣେ ଫାରୁସି ପରି ଫାରୁସି ଥିଲେ, ମାତ୍ର ସେ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପରିଚୟ ପାଇଲେ ଓ ତାହାଙ୍କର ମୃତ୍ୟୁ ଓ ପୁନରୁତ୍ଥାନର ବାସ୍ତବ ସତ୍ୟତାକୁ ହୃଦୟଙ୍ଗମ କଲେ, ସେତେବେଳେ ସେ ଏହିପରି କହିଲେ, ଯାହାକି ଫିଲିପି ତିନି ପର୍ବର ନଅ ପଦରେ ଲେଖା ଅଛି, ପୁଣି ବ୍ୟବସ୍ଥା ପାଳନ ହେତୁ ନିଜର ଧାର୍ମିକତା ପ୍ରାପ୍ତ ନ ହୋଇ ବରଂ ଯେପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ୱରଦତ୍ତ ବିଶ୍ୱାସମୂଳକ ଧାର୍ମିକତା ପ୍ରାପ୍ତ ହୁଏ। ବର୍ତ୍ତମାନ ଏଠାରେ ବାସ୍ତବରେ ସେହି ମହିମା ପ୍ରକାଶିତ ହୋଇଅଛି ଓ ଏହା ଅତି ଗୌରବମୟ ସୁସମାଚାର। ଦେଖନ୍ତୁ, ମୂଷା ଯେତେବେଳେ ଦ୍ୱିତୀୟ ଥର ସେହି ସିନୟ ପର୍ବତରୁ ଓହ୍ଲାଇ ଆସିଲେ, ସେତେବେଳେ ତାହାଙ୍କର ହୃଦୟ ଆନନ୍ଦରେ ପୂର୍ଣ୍ଣ ଥିଲା ଓ ତାହାଙ୍କର ମୁଖମଣ୍ଡଳ ଉଜ୍ଜଳମୟ ଥିଲା। ଇସ୍ରାଏଲ ସନ୍ତାନଗଣ ନିମନ୍ତେ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟରେ ପ୍ରବେଶ କରିବା ପାଇଁ ଏକ ରାସ୍ତା ଖୋଲିଯାଇଥିଲା, ଆଉ ତାହା ଥିଲା ବଳିଦାନ ପଦ୍ଧତି। ଏଠାରେ ଆମେ ସ୍ପଷ୍ଟ ଭାବେ ଜାଣି ରଖିବା ଉଚିତ ଯେ ମୂଷା ଯେଉଁ ଆବରଣ ମୁଖରେ ଦେଇଥିଲେ ତାହା ଏଥିପାଇଁ ନଥିଲା ଯେ ତାହାଙ୍କ ମୁଖର ମହିମାର ତେଜ ପ୍ରତି ଲୋକମାନେ ଦୃଷ୍ଟି କରି ନ ପାରିବାରୁ ସେ ତାହାଙ୍କର ମୁଖକୁ ଆବରଣ କରିଥିଲେ, ମାତ୍ର ସେହି କ୍ଷଣସ୍ଥାୟୀ ଗୌରବ ଲୋପ ପାଉଥିବା ହେତୁ ସେ ତାହାଙ୍କର ମୁଖକୁ ଆବରଣ କରିଥିଲେ। ଘଟଣା ହେଉଛି ମୂଷାଙ୍କର ମୁଖମଣ୍ଡଳର ତେଜ ପ୍ରକାଶିତ ହେବା ଏକ ଗୌରବର ବିଷୟ ଥିଲା, ମାତ୍ର ସେହି ଗୌରବ ଲୋପ ପାଇବାକୁ ଆରମ୍ଭ କଲା। କିନ୍ତୁ ପ୍ରଭୁଙ୍କ ନାମର ଧନ୍ୟବାଦ ହେଉ ଯେ ଈଶ୍ୱର ସେହି ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ତାହାଙ୍କର ଗୌରବର ଜ୍ୟୋତି ପ୍ରକାଶ କରିଅଛନ୍ତି, ଓ ସେହି ଗୌରବମୟ ସୁସମାଚାର ଆଜି ଆମମାନଙ୍କ ନିକଟରେ ପ୍ରକାଶିତ ହୋଇଅଛି, ଯେଉଁଥିପାଇଁ ଆଉ ବଳିଦାନର କୌଣସି ଆବଶ୍ୟକତା ନାହିଁ, କାରଣ ସେହି ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଖ୍ରୀଷ୍ଟ ବିଶ୍ୱାସୀ ଈଶ୍ୱରଙ୍କ ସହଭାଗିତା ତଥା ଉପସ୍ଥିତି ମଧ୍ୟରେ ପ୍ରବେଶ କରିବାର ସୁଯୋଗ ପାଇଅଛି, କାରଣ ସେହି ଖ୍ରୀଷ୍ଟଙ୍କଠାରେ ପାପୀର ମୁକ୍ତି ଓ ଧାର୍ମିକତା ରହିଅଛି। ପ୍ରିୟ ବନ୍ଧୁ, ଆଜି ଆମମାନେ କାହାଠାରୁ ସେହି ମୁକ୍ତି ଆଉ ଧାର୍ମିକତା ଅପେକ୍ଷା କରୁଅଛୁ? କିନ୍ତୁ ଆମେ ଜାଣି ରଖିବା ଉଚିତ ଯେ ଖ୍ରୀଷ୍ଟଙ୍କଠାରେ କେବଳ ସେହି ମୁକ୍ତି ଆଉ ଧାର୍ମିକତା ରହିଅଛି। ତାହାଙ୍କ ବିନା ଆମମାନଙ୍କୁ କେହି ପାପରୁ ଉଦ୍ଧାର କରିପାରିବ ନାହିଁ, କି କେହି ଆମମାନଙ୍କୁ ଈଶ୍ୱରଙ୍କ ନିକଟରେ ଧାର୍ମିକ ବୋଲି ଗଣନା କରିପାରିବ ନାହିଁ। ଈଶ୍ୱରଙ୍କ ନିକଟରେ ଧାର୍ମିକ ବୋଲି ଗଣିତ ହେବାକୁ ହେଲେ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ହିଁ ଆମମାନେ ଈଶ୍ୱରଙ୍କ ନିକଟରେ ଧାର୍ମିକ ବୋଲି ଗଣିତ ହୋଇପାରିବା। ସେଥିପାଇଁ ସେ ନିଜେ କହନ୍ତି, ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ଏହାପରେ ତିନି ପର୍ବର ଚଉଦ ପଦରେ ଲେଖା ଅଛି, କିନ୍ତୁ ସେମାନଙ୍କର ଜ୍ଞାନଚକ୍ଷୁ ଜଡ଼ୀଭୂତ ହୋଇଅଛି, କାରଣ ଆଜି ପର୍ଯ୍ୟନ୍ତ ପୁରାତନ ନିୟମ ପାଠ ସମୟରେ ସେହି ଆବରଣ ପୂର୍ବପରି ରହିଅଛି, ଆଉ ଖ୍ରୀଷ୍ଟଙ୍କଠାରେ ସେହି ଆବରଣର ଯେ ଲୋପ ହେଉଅଛି ଏହା ପ୍ରକାଶ ପାଉନାହିଁ। ଦେଖନ୍ତୁ, ଏହି ଦିନ ପର୍ଯ୍ୟନ୍ତ ସେମାନଙ୍କର ଚକ୍ଷୁ ଅନ୍ଧ ହୋଇ ରହିଥିଲା। ମୂଷା ଯେଉଁ ଆବରଣ ତାଙ୍କର ମୁଖରେ ଦେଇଥିଲେ ସେହି ଆବରଣ ବର୍ତ୍ତମାନ ଈଶ୍ୱରଙ୍କ ଲୋକମାନଙ୍କର ମନ ମଧ୍ୟରେ ରହିଯାଇଅଛି। କାରଣ ହେଉଛି ଯେ ଖ୍ରୀଷ୍ଟ ଯିଏ ଧାର୍ମିକତା ନିମନ୍ତେ ବ୍ୟବସ୍ଥାର ଅନ୍ତ, ତାହା ସେମାନେ ପ୍ରକୃତରେ ଦେଖିପାରନ୍ତି ନାହିଁ କି ବୁଝିପାରନ୍ତି ନାହିଁ। ସେମାନେ ଖ୍ରୀଷ୍ଟଙ୍କୁ ବ୍ୟବସ୍ଥାର ସାଧନକର୍ତ୍ତା ବୋଲି ଦେଖନ୍ତି ନାହିଁ। ସେହି ଅନ୍ଧତା ତଥାପି ସେମାନଙ୍କର ରହିଅଛି। ଯେତେବେଳେ ଆମେ ଏହାର ପରବର୍ତ୍ତୀ ଅଧ୍ୟାୟକୁ ଯିବା, ସେତେବେଳେ ଆମେ ଜାଣିବାକୁ ପାରିବା ଯେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି ନାହିଁ ବା ତାହାଙ୍କର ସୁସମାଚାରରେ ବିଶ୍ୱାସ କରନ୍ତି ନାହିଁ, ସେମାନଙ୍କ ଚକ୍ଷୁକୁ ଏହି ଜଗତର ଅଧିପତି ଅନ୍ଧ କରିଅଛି, ଓ ଆମେ ଦେଖିବାକୁ ପାରିବା ଯେ ଏହା କାହିଁକି ସତ୍ୟ। ତିନି ପର୍ବର ପନ୍ଦରରୁ ଷୋହଳ ପଦରେ ଲେଖା ଅଛି, ମାତ୍ର ଆଜି ପର୍ଯ୍ୟନ୍ତ ମୂଷାଙ୍କର ବ୍ୟବସ୍ଥା ପାଠ କରାଯିବା ସମୟରେ ସେମାନଙ୍କ ହୃଦୟ ଆବରଣରେ ଆଚ୍ଛାଦିତ ଥାଏ, କିନ୍ତୁ ପ୍ରଭୁଙ୍କ ପ୍ରତି ଫେରିଲେ ସେହି ଆବରଣ ଅପସାରିତ ହୁଏ। ଯେତେବେଳେ ସେମାନେ ବ୍ୟବସ୍ଥା ଅଧ୍ୟୟନ କରନ୍ତି, ସେମାନେ ଭାବନ୍ତି ଯେ ସେମାନେ ବାସ୍ତବରେ ବ୍ୟବସ୍ଥାକୁ ପାଳନ କରୁଅଛନ୍ତି, ମାତ୍ର ସେମାନଙ୍କ ହୃଦୟରେ ସେହିପରି ଦୃଢ଼ ବିଶ୍ୱାସ ବା ନିର୍ଭରତା ନଥାଏ ଯେ ସେମାନେ ଏହି ବ୍ୟବସ୍ଥା ଅଧ୍ୟୟନ କରିବା ଦ୍ୱାରା ଈଶ୍ୱରଙ୍କ ଦ୍ୱାରା ଗୃହୀତ ହୋଇପାରିବେ ବା ଈଶ୍ୱରଙ୍କ ପବିତ୍ର ଉପସ୍ଥିତି ମଧ୍ୟରେ ପ୍ରବେଶ କରିପାରିବେ। କିନ୍ତୁ ସେ ଯାହା ହେଉ ନା କାହିଁକି, ଏହି ଅନୁଗ୍ରହର ଯୁଗରେ ଯେଉଁ ସମୟରେ କି ଆପଣ ଓ ମୁଁ ରହିଅଛୁ, ଏହି ସମୟରେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସେହି ଭରସା ପାଇପାରେ ଯେ ସେ ଈଶ୍ୱରଙ୍କ ସହଭାଗିତାରେ ପ୍ରବେଶ କରିଅଛି ଓ ତାହାଙ୍କ ସହିତ ସଂଯୁକ୍ତ ହୋଇଅଛି। ଯେତେବେଳେ ଜଣଙ୍କର ହୃଦୟ ଖ୍ରୀଷ୍ଟଙ୍କ ଆଡ଼କୁ ଫେରିଥାଏ, ସେତେବେଳେ ସେହି ଆବରଣ ଅପସାରିତ ହୋଇଥାଏ, କାରଣ ମନୁଷ୍ୟର ହୃଦୟ ପାପରେ କଳୁଷିତ ଓ ସେଥିଲାଗି ସେ ଆତ୍ମିକ ଜୀବନରେ ଅନ୍ଧ ହୋଇଯାଇଥାଏ। ଯେତେବେଳେ ସେ ସେହି ପାପରୁ ଫେରିବାକୁ ଇଚ୍ଛା କରେ ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜର ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରେ, ସେତେବେଳେ ସେହି ଆବରଣ ଅପସାରିତ ହୋଇଥାଏ। ଏହାପରେ ସତର ଅଠର ପଦରେ ଲେଖା ଅଛି, ପ୍ରଭୁ ଆତ୍ମା ଅଟନ୍ତି, ଆଉ ଯେଉଁଠାରେ ପ୍ରଭୁଙ୍କ ଆତ୍ମା ସେଠାରେ ସ୍ୱାଧୀନତା। କିନ୍ତୁ ଆମ୍ଭେମାନେ ସମସ୍ତେ ଅନାଚ୍ଛାଦିତ ମୁଖରେ ଦର୍ପଣରେ ଦେଖିବା ପରି ପ୍ରଭୁଙ୍କ ଗୌରବ ଦେଖୁ ଦେଖୁ ଗୌରବଯୁକ୍ତ ଅବସ୍ଥାରୁ ଅଧିକ ଗୌରବଯୁକ୍ତ ଅବସ୍ଥା ପ୍ରାପ୍ତ ହୋଇ ତାହାଙ୍କ ସେହି ମୂର୍ତ୍ତିରେ ପରିବର୍ତ୍ତିତ ହେଉଅଛୁ। ଯେଣୁ ପ୍ରଭୁ ଯେ କି ଆତ୍ମା ତାହାଙ୍କଠାରୁ ଏହିସବୁ ହେଉଅଛି। କେବଳ ପବିତ୍ର ଆତ୍ମା ସେହି ଆବରଣକୁ ଉଠାଇ ଆମମାନଙ୍କୁ ସେହି ଉଦ୍ଧାରକର୍ତ୍ତା ଖ୍ରୀଷ୍ଟଙ୍କୁ ଦେଖାଇବାରେ ସାହାଯ୍ୟ କରନ୍ତି। ସେ କେବଳ ତାହା କରିପାରିବେ। ତେଣୁ ସେହି ପବିତ୍ର ଆତ୍ମାଙ୍କର ଚାଳନା ପାଇବା ନିମନ୍ତେ ଆମମାନେ ପ୍ରାର୍ଥନା କରିବା ଆବଶ୍ୟକ। ବର୍ତ୍ତମାନ ଖ୍ରୀଷ୍ଟ ବିଶ୍ୱାସ ହିସାବରେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତି ଦୃଷ୍ଟି କରୁଅଛୁ, ମାତ୍ର ଏପରିକି ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ମଧ୍ୟ ଆମମାନଙ୍କ ଚକ୍ଷୁରେ ଆବରଣ ପଡ଼ିଯାଇଥାଏ ଯେତେବେଳେ ଆମମାନଙ୍କ ଜୀବନରେ ପାପ ପ୍ରବେଶ କରେ। ମାତ୍ର ଯେତେବେଳେ ସେହି ପାପ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କଠାରେ ସ୍ୱୀକାର କରେ ଓ ଖ୍ରୀଷ୍ଟଙ୍କ ସହ ସହଭାଗିତା ସ୍ଥାପନ କରେ, ସେତେବେଳେ ସେ ତାହାଙ୍କ ପ୍ରତି ଦୃଷ୍ଟି କରେ। ଏହାପରେ ସେ ଅନାଚ୍ଛାଦିତ ମୁଖରେ ବା ଖୋଲା ମୁଖରେ ପ୍ରଭୁଙ୍କର ଗୌରବକୁ ଦର୍ପଣରେ ଦେଖିବା ପରି ଦେଖେ, ଓ ପ୍ରଭୁଙ୍କର ସେହି ଗୌରବକୁ ଦର୍ପଣରେ ଦେଖିବା ପରି ଦେଖି ଗୌରବଯୁକ୍ତ ଅବସ୍ଥାରୁ ଅଧିକ ଗୌରବଯୁକ୍ତ ଅବସ୍ଥା ପ୍ରାପ୍ତ ହୋଇ ତାହାଙ୍କ ସେହି ମୂର୍ତ୍ତିରେ ପରିବର୍ତ୍ତିତ ହୁଏ। ପ୍ରଭୁ ଯେ କି ଆତ୍ମା ଅଟନ୍ତି ତାହାଙ୍କଠାରୁ ଏହି ସମସ୍ତ ହୁଏ। ପ୍ରିୟ ବନ୍ଧୁ, ଆସୁ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଓ ପାପରୁ ଉଦ୍ଧାର ପାଇ ନିଜର ହୃଦୟରୁ ସେହି ଆବରଣ ଦୂର କରୁ, ଓ ପିତା ଈଶ୍ୱରଙ୍କ ସେହି ପବିତ୍ର ଉପସ୍ଥିତି ତଥା ସହଭାଗିତାର ଅଂଶୀ ହେବା ନିମନ୍ତେ ଚେଷ୍ଟା କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয় অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জানান্তু। আমার ঠিকানা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকানাটি আউথরে শুনন্তু পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল আড্রেসটি লিখে রাখন্তু odia.ttb@radio882.com তেবে আজি পাই এঠারে রাখুছু। নমস্কার।
পাপর জাতন জেতে পাপি পাই নির বরে বরি নালে নিজ অঙ্গে ক্রুশে নিজ প্রাণ সে দেলে তাকু ক্ষমা করিবাকু প্রভু তুমি মনিষকু এড়ে প্রেম করিবারু প্রভু তুমি মনিষকু এড়ে প্রেম করিবারু একমাত্র তনয়ঙ্কু একমাত্র তনয়ঙ্কু দান কল জগতকু দান কল জগতকু প্রভু তুমি মনীষকু।